वासुदेव श्रीमद्भागवतम दशम स्कंध 68 अध्याय श्लोक 31 श्रीभद्राणि उवाच नूनं नानामदोन्नता शान्तिं यच्छन्ति साधवः तेषामेव समो दण्डः वसूनां लघुरो यथा तनु दशम स्कंध 68 अध्याय रे ପୁଣି ବଳରାମଙ୍କ ବିଷୟରେ ମଧ୍ୟ କିଛି ବର୍ଣ୍ଣନା କରାଯାଇଛି। କାରଣ 67 ଅଧ୍ୟାୟରେ ପଚାରିଥିଲେ ପରୀକ୍ଷିତ ମହାରାଜ ଭୂୟୋ ଶ୍ରୋତୁମ ଇଚ୍ଛାମି ରାମସ୍ୟ ଅଦ୍ଭୁତ କର୍ମଣ, ରାମଙ୍କର ଭଗବାନଙ୍କର ଅଦ୍ଭୁତ କର୍ମଣ। କାରଣ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର କୃଷ୍ଣଙ୍କର ଲୀଳାରେ ବସ ହେଇକରି କୃଷ୍ଣଙ୍କର ଚିନ୍ତାରେ ବସ ହେଇକି ଖାଲି କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରୁଛନ୍ତି, ବଳରାମଙ୍କ ଲୀଳା ବର୍ଣ୍ଣନା କରୁନାହାନ୍ତି। ତେଣୁ 67 ଅଧ୍ୟାୟରେ ଦ୍ୱିବିଧ ବଦ୍ଧ କରି ତାକୁ ଉଦ୍ଧାର କଲେ, ତା ବିଷୟରେ ବର୍ଣ୍ଣନା କରି 68 ଅଧ୍ୟାୟରେ ଆଉ ଗୋଟେ ପ୍ରଶ୍ନ କହୁଛନ୍ତି। ଶାମ୍ବ ଜାମ୍ବବତୀଙ୍କର ପୁତ୍ର ଶାମ୍ବ, ସେ ପୌରମାନେ ତାଙ୍କର ଦୁର୍ଯ୍ୟୋଧନ ତାଙ୍କର କନ୍ୟା ଲକ୍ଷ୍ମଣାକୁ ବିବାହ କରିବା ପାଇଁ ସ୍ୱୟଂବର ସଭା ଆୟୋଜନ କରିଥିଲେ। ସେ ସ୍ୱୟଂବର ସଭାରେ ସେ ଯାଇକରି ତାଙ୍କୁ ପାଳନ କରିନେଲେ। ତେଣୁ ଏ କଥା ପୌରମାନଙ୍କୁ ବହୁତ ବାଧିଲା। ପୌରମାନେ କହିଲେ ପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ସେ କ'ଣ କଲେ ନା ବହୁ କଷ୍ଟରେ 6 ଜଣ ଯାଇକରି ସେମାନେ 6 ଜଣ ଯୋଦ୍ଧା ଯାଇକରି ସେ ଶାମ୍ବକୁ ବନ୍ଦୀ କରିକି ଆଣିଲେ। ତାଙ୍କ ଭିତରୁ କିଏ ଥିଲେ ସବୁ ତାଙ୍କର 6 ଜଣ ସେମାନେ ଥିଲେ। କୌରବ ପକ୍ଷ 4 ଜଣ ବୀର, ଏସବୁ 6 ଜଣ ଅଛନ୍ତି, କ'ଣ ନାଁଟା ରହିଛି ତାଙ୍କର। ସେମିତି ସବୁ ଆଣିକି ବନ୍ଦୀ କରି ରଖିଲେ। ଏ କଥା ନାରଦ ଆସିକରି କହିଲେ, କୃଷ୍ଣ ଭଗବାନଙ୍କୁ କହିଲେ, ଯେମିତି ଆପଣଙ୍କର ପୁତ୍ରକୁ ବନ୍ଦୀ କରି ରଖିଛନ୍ତି ସେମାନେ। ତେଣୁ ଯାଦବମାନେ ବହୁତ କ୍ରୋଧ ପ୍ରକାଶ କରି ଯେ କୌରବମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ଚିନ୍ତା କଲେ, ଯୁଦ୍ଧ କରିବା ପାଇଁ। କିନ୍ତୁ ବଳରାମ ତାଙ୍କୁ ବୁଝାସୁଝା କରି ନିଜେ ଗଲେ ଏ ସମସ୍ୟାର ସମାଧାନ ପାଇଁ। ତେଣୁ ସେ ଉଦ୍ଧବ ଆଉ କେତେଜଣଙ୍କୁ ନେଇ ଗଲେ, ସୈନ୍ୟକୁ ନେଇନାହାନ୍ତି। ଦ୍ୱାରକାର ଯେଉଁ ଆରମ୍ଭରେ ଯେଉଁ ଉଦ୍ୟାନ ଅଛି ସେ ଉଦ୍ୟାନରେ ନିଜେ ରହିଲେ ଏବଂ ଉଦ୍ଧବଙ୍କୁ ଖବର ପଠାଇଲେ, ଉଦ୍ଧବଙ୍କ ଦ୍ୱାରା ଖବର ପଠାଇଲେ। ତେଣୁ ଉଦ୍ଧବ ଦେଖିଲେ ଧୃତରାଷ୍ଟ୍ର ଭୀଷ୍ମ ଏମାନଙ୍କୁ ସବୁ ପ୍ରଣାମ କଲେ ଏବଂ ଯୁଧିଷ୍ଠିର ମହାରାଜଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା ନାହିଁ ସେଥିରୁ ଜଣାପଡ଼ୁଛି ଯେ ସେମାନେ ସେତେବେଳେ ଇନ୍ଦ୍ରପ୍ରସ୍ଥରେ ଥିଲେ, ଯୁଧିଷ୍ଠିର ମହାରାଜ ଇତ୍ୟାଦି। ତେଣୁ ତାଙ୍କୁ କହିଲେ ଉଦ୍ଧବ ଯେ ଭଗବାନ ବଳରାମ ସ୍ୱୟଂ ଉପସ୍ଥିତ ଅଛନ୍ତି। ତେଣୁ ବଳରାମ କଥା ଶ୍ରବଣ କରି ସବୁ ଯେତେ କୌରମାନେ ଥିଲେ ସମସ୍ତେ ଆସିଲେ ତାଙ୍କୁ ଦର୍ଶନ କରିବା ପାଇଁ। ଭୀଷ୍ମ ଆଦି ଯିଏକି ବଳରାମଙ୍କର ତତ୍ତ୍ୱ ଜାଣନ୍ତି ସେମାନେ ଭଗବାନଙ୍କୁ, ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ତାଙ୍କର ପ୍ରଣାମ ନିବେଦନ କଲେ। ତାପରେ ବଳରାମ ତାଙ୍କୁ କହିଲେ ଯେ ଆମର ରାଜା ଉପ୍ରସେନ ନିର୍ଦ୍ଦେଶ ଦେଇଛନ୍ତି ଯେ ତୁମେ ଅନ୍ୟାୟ ଭାବରେ ଆମର ପୁତ୍ର ଶାମ୍ବକୁ ବନ୍ଦୀ କରି ରଖିଛ, ତେଣୁ ତାଙ୍କୁ ତୁମର କନ୍ୟା ସହିତ ଲକ୍ଷ୍ମଣଙ୍କ ସହିତ ସସମ୍ମାନ ବିଦାୟ କର, ଆମକୁ ପ୍ରଦାନ କର, ଆମ ରାଜା ଆଜ୍ଞା ପ୍ରଦାନ କରିଛନ୍ତି। ଏକଥା ଶୁଣି କୌରମାନେ ଭୀଷଣ କ୍ରୋଧ ପ୍ରକାଶ କଲେ। କୌରମାନେ କହୁଛନ୍ତି ଯୋତା ଯିଏକି ପାଦ ତଳେ ରହିବା କଥା, ଆମେ କ'ଣ ସମ୍ବନ୍ଧ ସ୍ଥାପନ କରିଥିଲୁ ଯାଦବମାନଙ୍କର, ଯାଦବମାନଙ୍କର ଯେଉଁ କୁନ୍ତୀ ଦେବୀ ବିବାହ କରିଥିଲେ ବସୁଦେବଙ୍କୁ, ତେଣୁ ସେ କହୁଛନ୍ତି ଯେ ଯିଏ ଜୋତା ଏଟା ରହିବାର ସ୍ଥାନ ହେଉଛି ପାଦରେ, ସିଏ ବର୍ତ୍ତମାନ କହୁଛି ମୁଁ ମୁଣ୍ଡରେ ରହିବ, ମୁକୁଟ ବଳରେ ରହିବ। ଏଇଭଳି ଭାବରେ ଅପମାନ ସୂଚକ କଥା କହି ତ୍ୟାଗ କରି ସେ ସ୍ଥାନ ତ୍ୟାଗ କରି ଚାଲିଯାଉଥିଲେ। ତେଣୁ ବଳରାମଙ୍କର କ୍ରୋଧ ଆସିଲା। ମୁଁ କହିଲେ ହଁ ହଁ, ବଳରାମ ବହୁତ ହସିଲେ ପ୍ରଥମେ, ପ୍ରକୃତରେ ଆମେ ସବୁ ବର୍ତ୍ତମାନ ତୁମର ଆମେ ସବୁ ପାଦରେ ରହିବା ଯୋଗ୍ୟ, ଆମର ମସ୍ତକ ରହିବା ଯୋଗ୍ୟ ନାହିଁ। କାହିଁକି ନା କୃଷ୍ଣ ଯାହାଙ୍କୁ କି ଇନ୍ଦ୍ର ଆଦି ଦେବତାମାନେ ତାଙ୍କର ଶରଣରେ ଯାଉଛନ୍ତି, ବ୍ରହ୍ମା ଶିବଜୀ ଲକ୍ଷ୍ମୀଦେବୀ ସ୍ୱୟଂ ସେ ତାଙ୍କର ଶରଣରେ ଅଛନ୍ତି, ମୁଁ ମଧ୍ୟ ତାଙ୍କର ସେବା କରୁଛି, ସେଭଳି କୃଷ୍ଣଙ୍କର ରାଜରାଜେଶ୍ୱର ରହିବନି ତ ସିଏ କ'ଣ ରାଜରାଜେଶ୍ୱର ପାଇବେ? ଯଦି କୁହାଯିବ ଯେ ତୁମେ ପାଇବା ଯଦିଓ ଯୋଗ୍ୟ ଅଛ, କିନ୍ତୁ ତୁମର ଯଯାତି ମହାରାଜ ତୁମକୁ ଯେଉଁ ଅଭିଶାପ ଦେଇଥିଲେ ଯଦୁଙ୍କୁ, ଯେ ତୁମେ ରାଜତ୍ୱ ପାଇବ ନାହିଁ, ରାଜତ୍ୱ ନ ପାଇଲେ କ'ଣ ରାଜରାଜେଶ୍ୱର ରାଜରାଜେଶ୍ୱର ପାଇପାରିପାରି ନାହିଁ, ସେ ମନା କରିଛନ୍ତି। ତାଙ୍କର ଅଧୀନରେ ସମସ୍ତେ ଅଛନ୍ତି, ତୁମେ ଏତେ ବଳବାନ ହେଇଗଲ ଯେ ତୁମର କୃପାରେ ଆମେ ରାଜ୍ୟ ଶାସନ କରୁଛୁ, ଏଇଭଳି ଭାବରେ କହିକିରି ସେ କହୁଛନ୍ତି ଏ କଥା। ନୂନଂ ନାନା ମଦୋନ୍ନଦା, ବାସ୍ତବିକ ଯେଉଁମାନଙ୍କର ବହୁତ ଗର୍ବ ହେଇଯାଇଛି, ଅନ୍ଧ ହେଇଯାଇଛନ୍ତି ସେମାନେ, ସେମାନେ ଶାନ୍ତି ଚାହାନ୍ତି ନାହିଁ, ଶାନ୍ତି ନେଇଛନ୍ତି ଅସାଧବ, ସେମାନେ ସାଧୁ ନୁହନ୍ତି ଅସାଧବ। ତେଷାଙ୍ଗି ପ୍ରଶମ ଦଣ୍ଡ, ସେମାନଙ୍କୁ କେମିତି ଶାସନ କରିବ, ସେମାନେ କେମିତି ନିୟନ୍ତ୍ରଣ କରିବ, ନା କେବଳ ଦଣ୍ଡ ଦ୍ୱାରା। କିଭଳି ଦଣ୍ଡ? ପଶୁନା ଲଗୁଡ଼ ଯଥା, ଯେମିତି ପଶୁଙ୍କୁ ବାଡ଼ିରେ ବାଡ଼େଇଲେ ହିଁ ସେ କଥା ମାନିବେ, ନହେଲେ ଭଲରେ କଥା ମାନିବେ ନାହିଁ। ତେଣୁ ଏଇଭଳି ଭାବରେ କହି ଭଗବାନ କ୍ରୋଧ ପ୍ରକାଶ କରି ତାଙ୍କର ଲାଙ୍ଗୁଳ ଯେଉଁ ରହିଛି, ହଳ ଲାଙ୍ଗୁଳ ସବୁ ରହିଛି, ସେ ଲଙ୍ଗଳ ଦ୍ୱାରା ଉଖାଡ଼ିବା ପାଇଁ ଆରମ୍ଭ କଲେ। ହସ୍ତିନାପୁରକୁ ଦକ୍ଷିଣ ପାର୍ଶ୍ୱରୁ ଉଖାଡ଼ିବା ପାଇଁ ଆରମ୍ଭ, ଯେମିତି ବର୍ତ୍ତମାନ ଯେଉଁ ଏସବୁ କ୍ରେନ୍ କ'ଣ ସେଗୁଡ଼ା ସବୁ ଲାଗୁଛି, ବୁଲଡୋଜର ନା କ'ଣ ଯେଉଁଗୁଡ଼ା ଖୋଳାଖୋଳି କରୁଛି ସବୁ, ସେଗୁଡ଼ା ସବୁ ଖୋଳି ଦେଉଛି ନାହିଁ, ଖଡ଼ଖଡ଼ କରିକି ସବୁ ଏତେ ସବୁ ଖୋଳି ଦେଉଛି। ସେଇଭଳି ଭାବରେ ଭଗବାନ ଭଗବାନ ହଳଧର, ସେ ହଳାୟୁଧ ହଳଧର ଧାରଣ କରିଛନ୍ତି, ହଳ ଲଙ୍ଗଳ ଧାରଣ କରିଛନ୍ତି, ଲଙ୍ଗଳରେ ମଧ୍ୟ ସେଇଭଳି ଭାବରେ ତାଠୁ କୋଟି ଗୁଣ ତାଙ୍କର ସେ ଲଙ୍ଗଳର ଶକ୍ତି ରହିଛି। ତେଣୁ ସେ ଉଖାଡ଼ିବା ପାଇଁ ଆରମ୍ଭ କଲେ, ଭୂମିକମ୍ପ ଭଳିଆ ଲାଗିଲା, ଥରିବାକୁ ଆରମ୍ଭ କଲା। ତେଣୁ ଯଦି ପ୍ରଶ୍ନ ହୋଇପାରେ, ଯଦି ବଳରାମ କେମିତି ସେ ହସ୍ତିନାପୁରକୁ ଗଙ୍ଗାରେ ଇଏ କରିବା ଡୁବେଇଦେବା ପାଇଁ ଚାହୁଁଥିଲେ, କାରଣ ତାଙ୍କର ପୁତ୍ର ମଧ୍ୟ ସେଇଠି ରହିଛି, ସିଏ ମଧ୍ୟ ନଷ୍ଟ ହୋଇଛି, ନା ନା ଗଙ୍ଗାକୁ ଆସ ଆଦେଶ ଦେବେ, ସେ ଶାମ୍ବକ ଶାମ୍ବକ ବ୍ୟତୀତ ଅନ୍ୟମାନଙ୍କୁ ସମସ୍ତଙ୍କୁ ଡୁବେଇ ଦିଅ ତୁମେ, ଏଭଳି ଭାବରେ ଆଦେଶ ଦେଇଥାନ୍ତେ। ତେଣୁ ସମସ୍ତେ ଭୟ କରି ଆସି ବିଶେଷ ଭାବରେ ଦୁର୍ଯ୍ୟୋଧନ ତାଙ୍କର କନ୍ୟା ଏବଂ ଶାମ୍ବକୁ ଆଣି ତାଙ୍କୁ ପାଖରେ ଉପସ୍ଥିତ କରାଇଲେ ଏବଂ କ୍ଷମା ପ୍ରାର୍ଥନା କଲେ, ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି, ସବୁ ସ୍ତୁତି କରି ଭଗବାନ ପ୍ରାର୍ଥନା, ପ୍ରଭୁ ଆମେ ଜାଣିପାରୁନି, ଆପଣ ଏ ଭୌତିକ ଜଗତକୁ ଧ୍ୱଂସ କରିଦିଅନ୍ତି, କିନ୍ତୁ ଆପଣ ଯେଉଁ ଧ୍ୱଂସ କରନ୍ତି ଏଇଟା ଆପଣଙ୍କର ତମଙ୍ଗଳର ନୁହଁ ବା ରଜଗୁଣର ନୁହଁ, ଆପଣ ଶୁଦ୍ଧ ସତ୍ୟସ୍ତରରେ ଅଛନ୍ତି, ଆପଣ ଯେଉଁ ଏଇ ଯେଉଁ ଦଣ୍ଡବିଧାନ କରନ୍ତି ଏ ଜୀବମାନଙ୍କର ମଙ୍ଗଳ ପାଇଁ କରନ୍ତି। ପ୍ରଭୁ ଆମର ଭୁଲ ହେଇଯାଇଥିଲା, ଆମେ ଭୁଲି ଯାଇଥିଲୁ ଆପଣଙ୍କର ଶକ୍ତିକୁ, ତେଣୁ ଆମକୁ କ୍ଷମା କରନ୍ତୁ, ଏଇଭଳି ଭାବରେ କହିବାରୁ ବଳରାମ ତାଙ୍କୁ ଅଭୟ ପ୍ରଦାନ କରି ସେ ଯେଉଁ ରହିଛନ୍ତି ପ୍ରଦାନ କରିଥିଲେ, ସେସବୁ ଦେଲେ। ବହୁତ ତାଙ୍କର କନ୍ୟା ଲକ୍ଷ୍ମଣଙ୍କ ସହିତ ଶାମ୍ବକୁ ଆଣିକି ହାଜର କରାଇଲେ, ବହୁ ପ୍ରକାର ଜମି ଯୌତୁକ ସବୁ ପ୍ରଦାନ କଲେ, ହଜାର ହଜାର ପାରିବରଂ କୁଞ୍ଜରାନ୍ ଷଷ୍ଠୀ ହାୟନାନ୍, କ'ଣ ଦେଇଥିଲେ 60 ହାୟନାନ୍, ଦ୍ୱାଦଶ ଶତାନୀ ୟୁତାନି ତୁରଙ୍ଗମାନ, ଏଭଳି ଭାବରେ ଅନେକ ଯୌତୁକ ପ୍ରଦାନ କରିଥିଲେ, ଏବଂ ବଳରାମ ସେସବୁ ନେଇ ପହଞ୍ଚିଲେ ଦ୍ୱାରକାପୁରରେ ପହଞ୍ଚିଲେ। ତତ ପ୍ରବିଷ୍ଟ ସ୍ୱପୁରମ ହଳାୟୁଧ ସମେତ ବନ୍ଧୁ ନନୁ ରକ୍ତେତସ ସଂସ ସର୍ବଜତୁପୁଙ୍ଗବାନ ମଧ୍ୟ ସଭାୟାମ ପୁରୁଷ ସୁପ୍ରଷ୍ଟିତ। ବଳରାମଙ୍କର ଏଭଳି ଭାବରେ ଅଦ୍ଭୁତ କର୍ମ, ବଳରାମ ନିଜେ ଦ୍ୱାରକା ପ୍ରବେଶ କରି ଏସବୁ ଦ୍ୱାରକାବାସୀମାନଙ୍କୁ ବର୍ଣ୍ଣନା କଲେ। ତେଣୁ ଅଦ୍ୟାପିଚ ପୁରମ ହେତ ସୂଚୟା ଦ୍ରାମ ବିକ୍ରମମ ସମୁନ୍ନତଂ ଦକ୍ଷିଣତୋ ଗଙ୍ଗାୟା ମନୋଦୃଶ୍ୟତେ, ବର୍ତ୍ତମାନ ମଧ୍ୟ ବଳରାମ ଯେଉଁ କାର୍ଯ୍ୟ କରିଥିଲେ ବର୍ତ୍ତମାନ ମଧ୍ୟ ତୁମେ ଦେଖିବ ଦକ୍ଷିଣ ଦିଗକୁ ଏଇଟା ଉପରକୁ ରହିଛି, ହସ୍ତିନାପୁର ବା ଦିଲ୍ଲୀ ଉପରକୁ ରହିଛି, ମାନେ ଉପାଡ଼ି ଦେଇଥିଲେ। ଯେମିତି ଭଗବାନଙ୍କର ଯେଉଁ ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯାଇଥିଲା 65 ଅଧ୍ୟାୟରେ ଯମୁନାକୁ ଆକର୍ଷଣ କରିଥିଲେ, ବର୍ତ୍ତମାନ ମଧ୍ୟ ରାମଘାଟରେ ତୁମେ ଯଦି ଯାଇନ ତୁମେ ଗଲେ ଦେଖିବ ରାମଘାଟରେ ଗଙ୍ଗା ଯମୁନା ଦେବୀଙ୍କର ବହୁ ପ୍ରକାର ବହୁତ ସ୍ରୋତ ହେଇଯାଇଛି ସେଠି। ତେଣୁ ଏଇଭଳି ଭାବରେ 68 ଅଧ୍ୟାୟ ସମାପ୍ତ ହେଲା ପରେ 69 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ଭଗବାନଙ୍କର ଆଉ ଗୋଟେ ଲୀଳା 69 ଅଧ୍ୟାୟରେ ନରକଂ ନିହତଂ ଶୁତ୍ୱା ଭଗବାନ କିଭଳି 16108 ମହଲରେ ନିଜକୁ ବିସ୍ତାର କରି ରଖିଛନ୍ତି ଏ କଥା ଯେତେବେଳେ ନାରଦମୁନି ଶୁଣିଲେ ଯେ ନରକାସୁରକୁ ବଦ୍ଧ କରି ଭଗବାନ କୃଷ୍ଣ 16100 ରାଣୀକୁ ବିବାହ କରିଛନ୍ତି, ତା ପୂର୍ବରୁ 8 ରାଣୀକୁ ବିବାହ କରିଥିଲେ, ଏଇଭଳି ଭାବରେ 16108 ରାଣୀ ବିବାହ କରିଛନ୍ତି, କିଭଳି ସେ ତାଙ୍କ ସହିତ ଗୃହସ୍ଥ ଜୀବନ ଯାପନ କରୁଛନ୍ତି ଏଇଭଳି ଭାବରେ ଚିନ୍ତା କରି ସେଥିରେ ଯାଇ ପହଞ୍ଚିଲେ। ତେଣୁ ଯେତେବେଳେ ଦେଖିଲେ ଭଗବାନ ଦେଖିଲେ ନାରଦମୁନିଙ୍କୁ, ସେତେବେଳେ ଯଦିଓ ସେ ବସିଥିଲେ ତାଙ୍କର ଆସନରେ ବସିଥିଲେ କିନ୍ତୁ ନିଜେ ଉଠି ଆସି ତାଙ୍କୁ ପ୍ରଣାମ କଲେ, ତାଙ୍କର ପାଦ ଧୌତ କରି ସେ ପାଦ ଧୌତ ଜଳକୁ ନିଜ ମସ୍ତକରେ ସ୍ଥାପନ କଲେ। ତେଣୁ ଏସବୁ ଦେଖି ନାରଦମୁନି ମାନେ ନାରଦମୁନି ଭାବୁଛନ୍ତି ସ୍ୱୟଂ ଭଗବାନ ଇଏ, କିନ୍ତୁ ଯାହା ହଉ ନାରଦମୁନି ଜାଣନ୍ତି ଭଗବାନ ମାନବୀ ଲୀଳା କରୁଛନ୍ତି, ତେଣୁ ସେ ମଧ୍ୟ ସେଇଟାକୁ ଗ୍ରହଣ କଲେ। ଏଭଳି ଭାବରେ ଗୋଟେ ସ୍ଥାନରୁ ଆଉ ଗୋଟେ ମହଲକୁ ଯେତେବେଳେ ଯାଇ ପହଞ୍ଚନ୍ତି ସେତେବେଳେ ଦେଖୁଛନ୍ତି ଭଗବାନ କେଉଁଠି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି, ସବୁ ମହଲରେ ଏକ ସମୟରେ ସେ ରହିଛନ୍ତି, କେଉଁଠି ସେ ତାଙ୍କର ପତ୍ନୀଙ୍କ ସହିତ ପ୍ରେମ ଆଳାପ କରୁଛନ୍ତି, କେଉଁଠି ତାଙ୍କ ପୁତ୍ରମାନଙ୍କୁ ଲାଳନ ପାଳନ କରୁଛନ୍ତି, କେଉଁଠି ସେ ରାଜ କାର୍ଯ୍ୟ ବ୍ୟସ୍ତ ଅଛନ୍ତି, କେଉଁଠି ତାଙ୍କର ପତ୍ନୀ ସତ୍ୟଭାମାଙ୍କ ଗୃହ ଭାବରେ ପଶିଲା ବେଳକୁ ଦେଖିଲା ବେଳକୁ ସତ୍ୟଭାମା ଏବଂ ଉଦ୍ୟମଙ୍କ ସହିତ ସେ ପୋଷାକ ଖେଳୁଛନ୍ତି, କେଉଁଠି ପୁତ୍ରମାନଙ୍କର ବିବାହ ବିଷୟରେ ଚର୍ଚ୍ଚା କରୁଛନ୍ତି, କେଉଁଠି ବଳରାମଙ୍କ ସହିତ ଆଲୋଚନା କରୁଛନ୍ତି କେମିତି ଶାସନ କରାଯିବ। ଏଇଭଳି ଭାବରେ ଯେଉଁଠି ଦେଖିଲେ ସବୁଠି ଯାଇ ପହଞ୍ଚିଲା ବେଳକୁ ଭଗବାନ କୃଷ୍ଣ ପଚାରୁଛନ୍ତି ମୁନି ମହର୍ଷି ଆପଣ କେମିତି ଆସି ପହଞ୍ଚିଲେ, ଆପଣ କେତେବେଳେ ଆସିଲେ, କିଭଳି ଆସିଲେ, ଏଇଭଳି ଭାବରେ ପଚାରୁଛନ୍ତି। ତେଣୁ ନାରଦମୁନି ଦେଖି ଆଶ୍ଚର୍ଯ୍ୟ ହେଇଗଲେ, କେଉଁଠି ଭଗବାନ ଗାଭି ଦାନ କରୁଛନ୍ତି, ତେଣୁ ଗୋଟିଏ ମୁହୂର୍ତ୍ତରେ ସେ ସବୁ ନାରଦମୁନି ଯେଉଁ ଦେଖିଲେ, ଯଦିଓ ନାରଦମୁନି ସକାଳଠୁ ରାତି ପର୍ଯ୍ୟନ୍ତ ରହିନଥିଲେ କିନ୍ତୁ ଗୋଟିଏ ସମୟରେ ସେ ଦେଖୁଛନ୍ତି କେଉଁଠି ଦିନ ହେଇଛି, କେଉଁଠି ସନ୍ଧ୍ୟା ହେଇଛି, କେଉଁଠି ମଧ୍ୟାହ୍ନ ହେଇଛି, କେଉଁଠି ରାତ୍ରି ହେଇଛି, ଏଇଭଳି ଭାବରେ ସବୁ ସ୍ଥାନରେ ଭଗବାନଙ୍କର ବ୍ୟବସ୍ଥାରେ ସେ ସବୁ ଦର୍ଶନ କଲେ, ବିଭିନ୍ନ ସମୟର କଥା ସବୁ ଦେଖିଲେ, କେଉଁଠି ସେ ଧ୍ୟାନ କରୁଛନ୍ତି ଏଇଟା ହେଉଛି ବ୍ରାହ୍ମ ମୁହୂର୍ତ୍ତ ବୋଲି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି, କେଉଁଠି ସେ କ'ଣ କରୁଛନ୍ତି ପ୍ରିୟାଙ୍କ ତାଙ୍କର ପତ୍ନୀଙ୍କ ସହିତ ହାସ୍ୟ କଥାବାର୍ତ୍ତା ସବୁ ଚାଲିଛି, ତେଣୁ ଏଇଟା ବୁଝିବାକୁ ପଡ଼ିବ ରାତ୍ରିର ପ୍ରଥମ ସମୟ। ଆଉ କେଉଁଠି ଦେଖିଲେ ଧର୍ମ କାର୍ଯ୍ୟ ସବୁ କରୁଛନ୍ତି, କାମ ଧର୍ମ ଅର୍ଥ କାମ ଇତ୍ୟାଦି ବିଷୟରେ ଚିନ୍ତା କରୁଛନ୍ତି, ତେଣୁ ଏହା ଦିବସ ହେବ ଏବଂ ରାତ୍ରି ମଧ୍ୟ ହେବ। ଏଇଭଳି ଭାବରେ ବିଭିନ୍ନ ସ୍ଥାନରେ ଯେଉଁଠି 16108 ସବୁଠି ଦେଖି ଅନ୍ତିମରେ ସେ ଆଶ୍ଚର୍ଯ୍ୟ ହେଇଗଲେ, ଭଗବାନଙ୍କୁ ପ୍ରଣାମ, ସେ ନିଜେ ଭଗବାନ ପ୍ରଣାମ କରୁଛନ୍ତି, ଭଗବାନ କହୁଛନ୍ତି ପୁତ୍ର ନାରଦମୁନି କହୁଛନ୍ତି ବ୍ରହ୍ମନ୍ ଧର୍ମସ୍ୟ ବକ୍ତାହମ୍ କର୍ତ୍ତା ତଦନୁମୋଦିତା ତତ୍ ଶିକ୍ଷାନ୍ ଲୋକମିମମ୍ ଆସ୍ଥିତ ପୁତ୍ର ମାଖିତ। ଏ ପୁତ୍ର ନାରଦ ତେଣୁ ଦୁଃଖ କର ନା, ମୁଁ ଏ ଯେଉଁ ମୁଁ ସ୍ୱୟଂ ଭଗବାନ, ମୁଁ ଧର୍ମ ତୁ ଖାଲି କଥାରେ କହୁନି ନିଜ କାର୍ଯ୍ୟରେ ମଧ୍ୟ ପରିଣତ କରୁଛି, ତେଣୁ ଏଇଟାକୁ ଶିକ୍ଷା ଦେବା ପାଇଁ ମୁଁ ଏଭଳି କରିଛି, ତେଣୁ ତୁମେ ବ୍ୟସ୍ତ ହେବା ଦରକାର ନାହିଁ, ମନ ଦୁଃଖ କରିବା ଦରକାର ନାହିଁ। ଏଇଭଳି ଭାବରେ ନାରଦମୁନି ଭଗବାନଙ୍କର ବିଦାୟ ନେଇକରି ଭଗବାନ ଲୀଳା ଗୁଣଗାନ କରି ଚାଲୁଛନ୍ତି। ଜାଣି ହବିଶ୍ୱ ବିଲୟୋ ଅଧ୍ୱବୃତ୍ତି ହେତୁ କର୍ମାଣି ଅନ୍ୟାନ୍ୟ ବିଷୟାଣି ହରିଶ୍ଚକାର ଜସ୍ତ୍ୱଙ୍ଗ ଗାୟତି ଶୁଣନ୍ତି ଅନୁମୋଦତି ବା ଭକ୍ତିର୍ଭଗବେ ଭଗବତୀ ଅପବର୍ଗ ମାର୍ଗେ। ଯେଉଁମାନେ ଏହି ଭଗବାନ କଥା ଶ୍ରବଣ କରିବେ ସେମାନେ, ଯେଉଁମାନେ ଗାନ କରିବେ, ଯେଉଁମାନେ ଶ୍ରବଣ କରିବେ, ଯେଉଁମାନେ ଅନୁମୋଦନ କରିବେ, ସେମାନେ ଭଗବାନଙ୍କ ପ୍ରତି ଭକ୍ତି ପ୍ରାପ୍ତ ହେବେ ଏବଂ ଅପବର୍ଗ ମାର୍ଗେ ମୁକ୍ତିର ମାର୍ଗରେ ସେମାନେ ଅଗ୍ରସର ହେବେ। ଏଭଳି ଭାବରେ ଶ୍ରୀମଦ୍ ଭାଗବତମର ଦଶମ ସ୍କନ୍ଧ 68 ଅଧ୍ୟାୟ ଏବଂ 69 ଅଧ୍ୟାୟ ସମାପ୍ତ ହେଲା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ।